ତାହାଙ୍କୁ ନିଜ କ୍ଷେତ୍ରରେ ପାଳକତ୍ୱରେ ଅଭିଷିକ୍ତ କଲେ ଏବଂ ରହିବା ନିମିତ୍ତ ପୁରୁଷୋତ୍ତମ କ୍ଷେତ୍ର ଉପରେ ଏକାମ୍ରକାନନ ଦାନ କଲେ ଏ ଭୁବନେଶ୍ୱର କ୍ଷେତ୍ର। ଶ୍ରୀସ୍କନ୍ଦ ପୁରାଣରେ ବର୍ଣ୍ଣନା ଅଛି, ତାହା ଶ୍ରୀ ବୃନ୍ଦାବନ ଦାସ ଠାକୁର ଶ୍ରୀ ଚୈତନ୍ୟ ଭାଗବତ ଉଲ୍ଲେଖ କରିଛନ୍ତି। ହେଉ ଶ୍ୟାମାର ପୁରୀ ଭାବେ ସେ ଭୁବନେଶ୍ୱର ପ୍ରକାଶିତ ହେଲା। ଏହା ହିମାଚଳ ବା ସ୍ୱର୍ଣ୍ଣ ଆଦି କ୍ଷେତ୍ର ନାମରେ ଅଭିହିତ ହୋଇଥାଏ। ଏଠାରେ କୋଟିଲିଙ୍ଗ ମୂର୍ତ୍ତି ଅଷ୍ଟତୀର୍ଥ ବିରାଜମା। ବାରାଣାସୀ ଅପେକ୍ଷା ଏ ଧାମ ମହତ୍ତର ଏବଂ ବୈଷ୍ଣବରାଜ ସମ୍ଭଙ୍କର ଅଧିକତର ପ୍ରିୟ। ସ୍ୱର୍ଣ୍ଣାଦି ମହୋଦୟ ଗ୍ରନ୍ଥରେ ଦେଖିବାକୁ ମିଳେ, ଶ୍ରୀ ବ୍ୟାସଦେବ ଏକ ସମୟରେ ଋଷିଗଣଙ୍କ ନିକଟରେ ଜଗତରେ ଦୁର୍ଲଭ ବୈଷ୍ଣବ କ୍ଷେତ୍ର ଏଇ ଏକାମ୍ରକାନନର ମହିମା ବର୍ଣ୍ଣନା କରିଥିଲେ। ସେ ଗ୍ରନ୍ଥରେ ଅଛି, ଏକଦା ଦେବୀ ଭଗବତୀ ଶ୍ରୀ ଶମ୍ଭୁଙ୍କ ମୁଖରୁ ଏକାମ୍ରକାନନର ମହିମା ଶ୍ରବଣ କରି କ୍ଷେତ୍ରକୁ ଦର୍ଶନ କରିବା ନିମିତ୍ତ ଏଠାକୁ ଆସିଲେ ଏବଂ ସୀତାସୀତ ବର୍ଣ୍ଣ ପ୍ରଭୋ ମହାଲିଙ୍ଗର ଦର୍ଶନ ପାଇଲେ। ସେ ସେଇ ମହାଲିଙ୍ଗଙ୍କର ପୂଜା କଲେ। ଦିନେ ସେ ଦେଖିଲେ ଏକ ହ୍ରଦରୁ ସହସ୍ର ଗାଭୀ ନିର୍ଗତ ହୋଇ ସେଇ ମହାଲିଙ୍ଗଙ୍କୁ ପୟଧାରାରେ ବର୍ଷଣ କରି ରହୁଛନ୍ତି। ପରେ ସେମାନେ ଲିଙ୍ଗଙ୍କୁ ପ୍ରଦକ୍ଷିଣ କରି ଚାଲିଗଲେ। ଅନ୍ୟ ଏକ ଦିନ ଯେତେବେଳେ ସେ ଅନୁରୂପ ଘଟଣା ପ୍ରତ୍ୟକ୍ଷ କଲେ, ସେତେବେଳେ ସେ ଗୋପାଳୀ ନିବେଶରେ ସେ ଗାଭୀମାନଙ୍କର ଅନୁସରଣ କଲେ। କୃତି ଓ ବାସ ନାମକ ଅସୁର ଭ୍ରାତୃଦ୍ୱୟ ଦେବୀଙ୍କୁ ଗୋପାଳୀ ନିବେଶରେ ଦର୍ଶନ କରି ମୋହିତ ହେଲେ। ସେମାନେ ତାହାଙ୍କ ନିକଟରେ ଦୁଷ୍ଟ ଅଭିପ୍ରାୟ ବ୍ୟକ୍ତ କଲେ। ଭଗବତୀ ଅନ୍ତରିହିତ ହୋଇ ଶଙ୍କରଙ୍କର ଶରଣାଗତ ହେଲେ। ଦେବୀଙ୍କର ସ୍ମରଣରେ ଶିବଜୀ ତାହାଙ୍କ ନିକଟରେ ଗୋପ ବିଷୟରେ ଉପସ୍ଥିତ ହୋଇ ଅସୁର ଦୁଇ ଜଣଙ୍କର ଇତିହାସ ଆନୁପୂର୍ବିକ ବର୍ଣ୍ଣନା କଲେ। ସେ ଅସୁର ଦୁଇ ଜଣ ଥିଲେ ଦ୍ରୁମିଳ ନାମକ ଏକ ରାଜାଙ୍କର ପୁତ୍ର। ରାଜା ଦେବତାମାନଙ୍କୁ ପ୍ରସନ୍ନ କରି ବରଲାଭ କଲେ ଯେ ତାଙ୍କର ଦୁଇ ପୁତ୍ର କୃଷି ଓ ବାସ ଅସ୍ତ୍ରାଘାତରେ ଅବଧ୍ୟ ହେବେ। ଶିବଜୀ କହିଲେ, ବର୍ତ୍ତମାନ ଦେବୀ ତୁମର ହାତରେ ହିଁ ମାନେ ନିହତ ହେବେ। ଶିବଙ୍କ ଉପଦେଶରେ ଗୋପାଳିନୀ ବେଶୀ ଦେବୀ ସେ ଅଶ୍ୱତ୍ଥାମାଙ୍କ ସମ୍ମୁଖରେ ଉପସ୍ଥିତ ହେଲେ। ସେମାନଙ୍କୁ କହିଲେ, ମୁଁ ତୁମମାନଙ୍କର କାମନା ପୂରଣ କରିପାରିବି, କିନ୍ତୁ ମୋର ଏକ ସର୍ତ୍ତ ଅଛି। ତୁମମାନଙ୍କ ମଧ୍ୟରୁ ଯେ ମୋତେ ସ୍କନ୍ଧରେ ବା ମସ୍ତକରେ ବହିପାରିବ ମୁଁ ତାହାର ହିଁ ପତ୍ନୀ ହେବି। ସତୀଙ୍କର ଏ କଥା ଶୁଣି ବିମୁଗ୍ଧ ଅଶ୍ୱତ୍ଥ ପରସ୍ପର ପ୍ରତିଦ୍ୱନ୍ଦ୍ୱୀ ହୋଇପଡ଼ିଲେ। ଉଭୟଙ୍କର ଇଚ୍ଛା ଦେବୀଙ୍କୁ ଲାଭ କରିବା। ସ୍ୱକ୍ଷମତା ପ୍ରଦର୍ଶନରେ ସେମାନେ ଦେବୀଙ୍କର ଏକ ଏକ ପଦ ଏକ ଏକ ଜଣ ସ୍କନ୍ଧରେ ଧାରଣ କଲେ। ସତୀ ଦୁଇ ଭ୍ରାତାଙ୍କର ସ୍କନ୍ଧରେ ଦୁଇ ପଦ ସ୍ଥାପନ କରି ଦଣ୍ଡାମାନ ହେଲେ। ବିଶ୍ୱେଶ୍ୱରୀ ବିଶ୍ୱମ୍ଭରୀ ରୂପ ଧାରଣ କଲେ। କିନ୍ତୁ ଅସୁରମାନଙ୍କର ଶକ୍ତି କେତେ ଯେ ସେମାନେ ଦେବୀଙ୍କର ବିଶ୍ୱମ୍ଭରୀ ଗୁରୁଭାର ବହନ କରିପାରିବେ? ସେମାନେ ଦେବୀଙ୍କର ପାଦ ତଳେ ପିଷ୍ଟ ହୋଇ ମରିଗଲେ। ସେଇଦିନଠାରୁ ବୈଷ୍ଣବପ୍ରବର ଶମ୍ଭୁ ଦେବୀ ଭଗବତୀ ଏଇ ଏକାମ୍ର କାନରେ ରହିଯାଇଛନ୍ତି। କୃତି ଓ ବାସ ନାମକ ଅସୁରଦ୍ୱୟଙ୍କୁ ବଧ କରି ଦେବୀ ତୃଷାର୍ଥ ହୋଇ ନିଦ୍ରାଚ୍ଛନ୍ନ ହୋଇପଡ଼ିଥିଲେ। ଶିବ ତ୍ରିଶୂଳ ଦ୍ୱାରା ଶୈଳ ବିଧାରଣ କରି ଏକ ବାମ୍ଫି ସୃଷ୍ଟି କଲେ, ତାହା ହେଉଛି ଶଙ୍କର ବାମ୍ଫି। ଦେବୀ କିନ୍ତୁ ଏକ ନିତ୍ୟ ପ୍ରତିଷ୍ଠିତ ଜଳାଶୟରୁ ତାହାଙ୍କର ତୃଷା ନିବାରଣର ଅଭିପ୍ରାୟ ଜଣେଇଲେ। ଶିବଜୀ ତାହାଙ୍କର ବାହନଙ୍କ ଉପରେ ଜଳାଶୟ ପ୍ରତିଷ୍ଠାର ଭାର ଦେଲେ। ବାହନ ପୁରୁଷ ବ୍ରହ୍ମାଜୀଙ୍କୁ ଜଳାଶୟ ପ୍ରତିଷ୍ଠା ନିମିତ୍ତ ଆଣିଲେ। ସର୍ବତୀର୍ଥ ପ୍ରଦତ୍ତ ପୂତ ସଲୀଳା ସ୍ରୋତସ୍ୱିନୀ ବିପାଶା ସଦଦ୍ରୁ କାବେରୀ ଗୋମତୀ କୃଷ୍ଣା ଯମୁନା ସରସ୍ୱତୀ ଗଣ୍ଡକୀ ଋଷିକୁଲ୍ୟା ମହାନଦୀ ଆସିଲେ ପୃଥିବୀ ପୃଷ୍ଠରୁ। ପୁନଶ୍ଚ ସ୍ୱର୍ଗଲୋକ ପାଦଳାଦିରୁ ଆସିଲେ ମନ୍ଦାକିନୀ କ୍ଷୀରୋଦା। ସମସ୍ତଙ୍କୁ ସମାଗତ ଦେଖି ଶମ୍ଭୁ ତ୍ରିଶୂଳାଘାତରେ ପାଷାଣ ବିଧାରଣ କରି ଅଭ୍ୟାଗତ ତୀର୍ଥ ସମୟକୁ ସେହି ସ୍ଥାନରେ ବିନ୍ଦୁ ବିନ୍ଦୁ କରି ଗଳିତ ହୋଇ ଅବସ୍ଥାନ କରିବା ପାଇଁ କହିଲେ। ସର୍ବତୀର୍ଥ ଜଳାଶୟରେ ଅଧିଷ୍ଠିତ ହେବା ପରେ ବ୍ରହ୍ମା ତାହାକୁ ପ୍ରତିଷ୍ଠା କଲେ। ଭଗବାନ ଜନାର୍ଦ୍ଦନ ବ୍ରହ୍ମା ପ୍ରମୁଖ ଦେବତାଗଣ ସେହି ଜଳାଶୟରେ ସ୍ନାନ ସମର୍ପଣ କଲେ। ଏହିପରି ଭାବରେ ପ୍ରତିଷ୍ଠା ହେଲା ବିନ୍ଦୁ ସରୋବର। ଏହାପରେ ବୈଷ୍ଣବପ୍ରବର ଶମ୍ଭୁ ଜନାର୍ଦ୍ଦନକୁ ପ୍ରଣାମ ଜଣାଇଲେ। ତାହାକୁ ଶ୍ରୀ ଅନନ୍ତଙ୍କର ସାଥିରେ ବିନ୍ଦୁ ସରୋବରର ପୂର୍ବ ତୀରରେ ଅବସ୍ଥାନ କରାଇ କ୍ଷେତ୍ର ନିୟାମକତ୍ୱ କ୍ଷେତ୍ର ପାଳିତ କରିବାକୁ ଅନୁରୋଧ କଲେ। ଭଗିନୀ ସୁଭଦ୍ରାଙ୍କ ସହ ଶ୍ରୀ ଅନନ୍ତ ଦେବ ଏବଂ ଶ୍ରୀ ବାସୁଦେବ ସେଇଦିନଠାରୁ ଶିବଙ୍କର ଅଭୀଷ୍ଟ ପୂରଣାର୍ଥେ ବିନ୍ଦୁ ସରୋବର ପୂର୍ବ ତଟରେ ଅବସ୍ଥାନ କରୁଛନ୍ତି ଅନନ୍ତ ବାସୁଦେବ। ବାସୁଦେବଙ୍କର ସମ୍ମୁଖ ଦେବାଳୟରେ ଅଛନ୍ତି ଶ୍ରୀ ଲକ୍ଷ୍ମୀଦେବୀ, ତଦପାର୍ଶ୍ୱେ ଶ୍ରୀ ସୁଦର୍ଶନ ଲିଙ୍ଗରାଜ ଶମ୍ଭୁ ହିଁ ଶିବପ୍ରଭୁ ଅନନ୍ତ ବାସୁଦେବ ମଦନମୋହନ ବିଗ୍ରହଙ୍କୁ ଦୋଳାରେ ଚଢ଼େଇ ଚନ୍ଦନ ଯାତ୍ରାକୁ ପ୍ରେରଣ କରନ୍ତି। ଏଠାକାର ମଦନମୋହନ ହେଉଛନ୍ତି ଚତୁର୍ଭୁଜ। ତାହାଙ୍କର ଉପରି ଭାଗରେ ବାମ ଓ ଦକ୍ଷିଣ ହସ୍ତରେ ମୃଗ ଓ ପରଶୁ ଏବଂ ନିମ୍ନ ଦୁଇ ହସ୍ତରେ ଅଭୟ ଓ ବରସୂଚକ ଚିହ୍ନ ବିଦ୍ୟମାନ। ବୈଷ୍ଣବୀ ଭଗବତୀ ହିଁ ସ୍ୱୟଂ ଏଠାରେ ଭୋଗରନ୍ଧନକାରିଣୀ। ଶ୍ରୀ ଅନନ୍ତ ବାସୁଦେବଙ୍କର ପୂଜା ଓ ଭୋଗ ଆରତୀ ପରେ ଭୁବନେଶ୍ୱର ଦେବ ଶିବ ପୂଜା ଭୋଗାଦି ଗ୍ରହଣ କରନ୍ତି, ବିଷ୍ଣୁ ନୈବେଦ୍ୟ ଗ୍ରହଣ କରିବେ। ଶ୍ରୀ ଅନନ୍ତ ବାସୁଦେବଙ୍କ ପ୍ରସାଦ ନିର୍ମାଲ୍ୟରେ ବୈଷ୍ଣବପ୍ରବର ଭୁବନେଶ୍ୱରଙ୍କର ପୂଜା ସମ୍ପାଦିତ ହୋଇଥାଏ। ଆଜିକାଲି ବୋଧ ହେଉନାହିଁ। ବିନ୍ଦୁ ସରୋବରରେ ସ୍ନାନ କଲେ ସର୍ବତୀର୍ଥ ସ୍ନାନ ଫଳ ଲାଭ ହୁଏ। ପୁନଶ୍ଚ ଅନନ୍ତ ବାସୁଦେବଙ୍କ ଦର୍ଶନ ଫଳ ଅନନ୍ତ। ଶିବ ପ୍ରଭୁ ଜନାର୍ଦ୍ଦନଙ୍କ କୃପାରୁ କ୍ଷେତ୍ର ପାଳକତ୍ୱର ସେବାଧିକାର ପ୍ରାପ୍ତ ବୈଷ୍ଣବ ପ୍ରଧାନ। ସେ ଏକାଧାରରେ ଧାମ ସେବାଧିକାର ଭକ୍ତି ପ୍ରଦାତା। ତାହାଙ୍କର ପାଦାବ୍ଜରେ ଆମର ପ୍ରାର୍ଥନା। ବୃନ୍ଦାବନ ବନିପତେ ଜୟ ସୋମ ସୋମ ମହୁଳେ ସନନ୍ଦନ ସନାତନ ନାରଦେଭ୍ୟୋ ଗୋପେଶ୍ୱର ବ୍ରଜ ବିଳାସି ଯୁଗାଙ୍ଘ୍ରି ପଦମେ ପ୍ରୀତିଂ ପ୍ରୟଚ୍ଛ ନିତରାମ ନିରୁପାଧିକାମ୍ମେ। ଜୟ ଭୁବନେଶ୍ୱର ଲିଙ୍ଗରାଜ। ଏ ହେଉଛି ଭୁବନେଶ୍ୱର ସମ୍ବନ୍ଧରେ ଶିବକ୍ଷେତ୍ର ସମ୍ବନ୍ଧରେ ବର୍ଣ୍ଣନା ଅଛି ଆମ। ତେଣୁ ମହାପ୍ରଭୁ ଏଠିକି ଆସିଥିଲେ, ବିନ୍ଦୁ ସରୋବରରେ ସ୍ନାନ କରିଛନ୍ତି ଏବଂ ଲିଙ୍ଗରାଜ ଶିବ ମନ୍ଦିର ସମ୍ମୁଖରେ ଶିବଙ୍କ ସମ୍ମୁଖରେ ଭକ୍ତଗଣ ସହ ନୃତ୍ୟ କୀର୍ତ୍ତନ ଆରମ୍ଭ କରିଛନ୍ତି। ଆଉ ଯେତେବେଳେ ସେ ଆସୁଥିଲେ ନୀଳାଚଳ ଧାମକୁ, ସେତେବେଳେ ବହୁ ଶିବ ମନ୍ଦିର ସେ ଆସିଛନ୍ତି, ପ୍ରତ୍ୟେକ ମନ୍ଦିରରେ ନୃତ୍ୟ କୀର୍ତ୍ତନ ଆଦି କରିଛନ୍ତି। କାରଣ ବୈଷ୍ଣବମାନଙ୍କ ଯଥା ଶମ୍ଭୁ ଶମ୍ଭୁ ଶିବଜୀ ବୈଷ୍ଣବ ସେହି ତାପରେ ସମ୍ମାନ ଜଣେଇଛନ୍ତି। ତେଣୁ କାଶୀରେ ପ୍ରତିଦିନ ବିଶ୍ୱେଶ୍ୱର ଦର୍ଶନ କରୁଛନ୍ତି। ପ୍ରଭୁ ଜବେ ଜାନ ବିଶ୍ୱେଶ୍ୱର ଦର୍ଶନେ ଲକ୍ଷ ଲକ୍ଷ ଲୋକ ଆସି ମିଳେ ସେହି ସ୍ଥାନ। ଲର୍ଡ ୱେଣ୍ଟ ଟୁ ଭିଜିଟ୍ ଦି ଟେମ୍ପଲ୍ ଅଫ୍ ବିଶ୍ୱେଶ୍ୱର, ହଣ୍ଡ୍ରେଡ୍ସ ଆଣ୍ଡ ଥାଉଜେଣ୍ଡସ୍ ଅଫ୍ ପିପୁଲ୍ ଆସେମ୍ବଲ୍ ଟୁ ସି ହିମ୍। ତ ଦିସ୍ ଇମ୍ପୋର୍ଟାଣ୍ଟ ପଏଣ୍ଟ ଇନ୍ ଦିସ୍ ଭର୍ସ୍ ଦାଟ୍ ଶ୍ରୀ ଚୈତ୍ର ମହାପ୍ରଭୁ ରେଗୁଲାରଲି ଭିଜିଟେଡ୍ ଟେମ୍ପଲ୍ ଅଫ୍ ବିଶ୍ୱେଶ୍ୱର ଲର୍ଡ ଶିବ ଆଟ୍ ବାରଣାସୀ। ବୈଷ୍ଣବ ଜେନେରାଲି ଡୁ ନଟ୍ ଭିଜିଟ୍ ଡେମିଗଡ୍ସ ଟେମ୍ପଲ୍, ବଟ୍ ହିୟର୍ ୱି ସି ଚୈତ୍ର ମହାପ୍ରଭୁ ରେଗୁଲାରଲି ଭିଜିଟେଡ୍ ଟେମ୍ପଲ୍ ଅଫ୍ ବିଶ୍ୱେଶ୍ୱର ୱାଜ୍ ପ୍ରିଡୋମିନେଟିଂ ଏରିଆ ବାରଣାସୀ। ଜେନେରାଲି ମାୟାବାଦୀ ସନ୍ନ୍ୟାସୀ ଲର୍ ଶିବ ଲର୍ଡ ଶିବ ଲିଭ୍ ଇନ୍ ବାରଣାସୀ, ବଟ୍ ହାଉ ଇଜ୍ ଇଟ୍ ଚୈତ୍ର ମହାପ୍ରଭୁ ଟୁକ୍ ଦି ପାର୍ଟ ଅଫ୍ ବୈଷ୍ଣବ ସନ୍ନ୍ୟାସୀ ଅଲ୍ସୋ ଭିଜିଟେଡ୍ ଦି ବିଶ୍ୱେଶ୍ୱର ଟେମ୍ପଲ୍? ଦି ଆନ୍ସର୍ ଇଜ୍ ଦ୍ୟାଟ୍ ବୈଷ୍ଣବ ଡଜଣ୍ଟ ବିହେଭ୍ ଇମ୍ପ୍ୟୁଡେଣ୍ଟଲି ଟୁୱାର୍ଡ୍ସ ଡେମିଗଡ୍ସ। ବୈଷ୍ଣବ ଗିଭ୍ ପ୍ରପର୍ ରେସ୍ପେକ୍ଟ ଟୁ ଅଲ୍, ଅଲ୍ ଦୋ ହି ନେଭର୍ ଆକ୍ସେପ୍ଟ ଡେମିଗଡ୍ ଟୁ ବି ଏଜ୍ ଗୁଡ୍ ଆଜ୍ ସୁପ୍ରିମ୍ ପର୍ସନାଲିଟି ଗଡ୍। ୟୁ ଫାଇଣ୍ଡ ଦେର୍ ଆର୍ 9 କ୍ଷେତ୍ରପାଳ ମହାଦେବ ମୂର୍ତ୍ତି ଆର୍ ଦେୟାର୍ ଇନ୍ ବୃନ୍ଦାବନ। ୟୁ ଫାଇଣ୍ଡ ଗୋପେଶ୍ୱର ମହାଦେବ, କାମ୍ୟବନ ୟୁ ଫାଇଣ୍ଡ କାମେଶ୍ୱର ମହାଦେବ, ଇନ୍ ଗୋବର୍ଦ୍ଧନ ୟୁ ଫାଇଣ୍ଡ ଚକ୍ରେଶ୍ୱର ମହାଦେବ, ଇନ୍ ନନ୍ଦଗ୍ରାମ ୟୁ ଫାଇଣ୍ଡ ନନ୍ଦେଶ୍ୱର ମହାଦେବ, ଇନ୍ ମଥୁରା ୟୁ ଫାଇଣ୍ଡ ଭୂତେଶ୍ୱର, ଗୋକର୍ଣ୍ଣେଶ୍ୱର, ଚାକଲେଶ୍ୱର, ବୃଦ୍ଧେଶ୍ୱର, ରଙ୍ଗେଶ୍ୱର। ବିସାଇଡ୍ସ ଦ୍ୟାଟ୍ ଇନ୍ ମଥୁରା ମେନି ମେନି ଶିବ ଟେମ୍ପଲ୍ସ ଆର୍ ଦେୟାର୍। ଇନ୍ ଆଦି ବରାହ ପୁରାଣ, ଇନ୍ ଆଦି ବରାହ ପୁରାଣ ଇଟ୍ ମେନ୍ସନ୍ ଦ୍ୟାଟ୍ ଲର୍ଡ ବିଷ୍ଣୁ ଶ୍ରେଷ୍ ଟୁ ଶିବଜୀ, ମଥୁରାୟାଞ୍ଚ ଦେବତ୍ୱ କ୍ଷେତ୍ରପାଳ ଭବିଷ୍ୟସି, ତ୍ୱୟି ଦୃଷ୍ଟେ ମହାଦେବ ମମ କ୍ଷେତ୍ରଫଳଂ ଲଭେ। ଦ୍ୟାଟ୍ ଲର୍ଡ ବିଷ୍ଣୁ ଅର୍ଡର୍ ଶିବଜୀ ଇନ୍ ମଥୁରା ୟୁ ବିକମ୍ କ୍ଷେତ୍ରପାଳ, ଲାର୍ଜ କ୍ଷେତ୍ର ମାଇ କ୍ଷେତ୍ର। ଇଫ୍ ସମାନ୍ ୱିଲ୍ ପେ ୟୁ ରେସ୍ପେକ୍ଟ, ହାଭ୍ ୟୋର୍ ଦର୍ଶନ, ହି ୱିଲ୍ ଗେଟ୍ ଦି ରିଜଲ୍ଟ ଅଫ୍ ଭିଜିଟିଂ ମାଇ କ୍ଷେତ୍ର। ଦୋଜ୍ ହୁ ଡୁ ସର୍କମ୍ପୋଲେସନ୍ ପରିକ୍ରମା, ବୃନ୍ଦାବନ ପରିକ୍ରମା, ଦେ ଇନ୍ ଦି ବିଗିନିଂ ଆଣ୍ଡ ଆଟ୍ ଦି ଏଣ୍ଡ ଭିଜିଟ୍ ଭୂତେଶ୍ୱର ଶିବ ଇନ୍ ମଥୁରା, ବିକଜ୍ ବୈଷ୍ଣବ ଆନନ୍ଦ ଦାସନ ଶିବ ଇଜ୍ ଗ୍ରେଟ୍ ବୈଷ୍ଣବ। ହିୟର୍ ଦିସ୍ ଭୁବନେଶ୍ୱର କ୍ଷେତ୍ର ଧାମ ଇଜ୍ ଅଲ୍ସୋ ଶିବସ୍ ଧାମ, ଦିସ୍ ଇଜ୍ ଅଲ୍ସୋ ଶିବସ୍ ଧାମ ଇଜ୍ ମେନ୍ସନ୍ ଦେୟାର୍ ଇନ୍ ଚୈତ୍ର ଭାଗବତ। ବୃନ୍ଦାବନ ଦାସ ଠାକୁର ମେନ୍ସନ୍ ବା ଭୁବନେଶ୍ୱର ୱେନ୍ ଶ୍ରୀମନ୍ ମହାପ୍ରଭୁ କେମ୍ ହିୟର୍, while he was going to Jagannath Puri Dham, he passed through this Bhubaneswar. So, Sriman Mahaprabhu came here, visited that temple, and that Bhubaneswar Lingaraj is very dear servitors, servant of Ananta Dev. Therefore, Mahaprabhu came here. Chaitanya Bhagavata is mentioned. ତେବେ ପ୍ରଭୁ ଆଇଲେ ଇନ୍ ଶ୍ରୀ ଭୁବନେଶ୍ୱର ଗୁପ୍ତ କାଶୀ ବାସ ଯଥା କରେ ନ ଶଙ୍କ, ଦିସ୍ ଇଜ୍ ମେନ୍ସନ୍ ଇନ୍ ଚୈତ୍ର ଭାଗବତ। ଶ୍ରୀ ମହାପ୍ରଭୁ ଇଜ୍ ଇଜ୍ ଡିଭୋଟିଜ୍ କେମ୍ ହିୟର୍ ଚାଣ୍ଟେଡ୍ ଆଣ୍ଡ ଡ୍ୟାନ୍ସ ବିଥ୍ ଲର୍ଡ ଶିବ ହିୟର୍ ଇନ୍ ଭୁବନେଶ୍ୱର ଟେମ୍ପଲ୍। ସୋ ସମ୍ ଇନ୍ ଡିଫରେଣ୍ଟ ଷ୍ଟେପ୍ସ ଶ୍ରୀ ମହାପ୍ରଭୁ ବୈଷ୍ଣବ ହାଜ୍ କମ୍ ହିୟର୍ ଭିଜିଟ୍ ଭୁବନେଶ୍ୱର ଶିବ ଆଣ୍ଡ ଚାଣ୍ଟେଡ୍ ଆଣ୍ଡ ଡ୍ୟାନ୍ସ ଦେୟାର୍। ଇନ୍ ସ୍କନ୍ଦ ପୁରାଣ ଦ୍ୟାଟ୍ ମେନ୍ସନ୍ ଆବାଉଟ୍ ଦିସ୍ କ୍ଷେତ୍ର ଭୁବନେଶ୍ୱର କ୍ଷେତ୍ର। ୱାନ୍ସ ଇନ୍ କାଶୀ ଦେୟାର ୱାଜ୍ ଏ କିଙ୍ଗ ହୁ ୱାଜ୍ ଏ ଗ୍ରେଟ୍ ଡିଭୋଟ୍ ଅଫ୍ ଲର୍ଡ ଶିବ, ୟୁ ଅଣ୍ଡରଷ୍ଟାଣ୍ଡ, ବଟ୍ ହିଜ୍ ଡିଜାୟର୍ସ ୱାର୍ ନଟ୍ ଫୁଲ୍ଫିଲ୍ଡ। ଦୈବା ଆସି କାଳ ପାଶ ଲାଗିଲ ତାହାରେ ଉଗ୍ର ତପେ ଶିବ ପୂଜେ କୃଷ୍ଣ ଜୀବା ଦ୍ୟାଟ୍ କିଙ୍ଗ ଅଣ୍ଡରୱେଣ୍ଟ ଏ ସିଭିୟର ତପସ୍ୟା ଫିନାନ୍ସ ଟୁ କନ୍କର କୃଷ୍ଣ ଆଣ୍ଡ ହି ୱାଜ୍ ଇନ୍ ତପସ୍ୟା ଟ୍ରାଇଙ୍ଗ ଟୁ ସାଟିସ୍ଫାଏ ଲର୍ଡ ଶିବ ଆଣ୍ଡ ହି ହାଡ୍ ଦ ଡିଜାୟାର ଟୁ କନ୍କର କୃଷ୍ଣ ବୈଷ୍ଣବ ଚରିତ୍ର ଦେବାନନ୍ଦ ଆନନ୍ଦୀ କୃତ ମନୁଷ୍ୟା ୱାନ୍ କ୍ୟାନ୍ ନଟ୍ ଅଣ୍ଡରଷ୍ଟାଣ୍ଡ ଦି ବିହେଭିଅର୍ ଅଫ୍ ବୈଷ୍ଣବ ଇଭେନ୍ ଦି ଡେମିଗଡ୍ସ କ୍ୟାନ୍ ବି ହାଉ ନଟ୍ ଟୁ ସ୍ପିକ୍ ଅଫ୍ ଦି ହ୍ୟୁମାନ୍ ବିଙ୍ଗ୍ସ ତ ଶିବଜୀ ବିକେମ୍ ସାଟିସ୍ଫାଏଡ୍ ପ୍ଲିଜ୍ଡ ୱିଥ୍ ହିଜ୍ ତପସ୍ୟା ଆଟ୍ ଦ୍ୟାଟ୍ ଟାଇମ୍ ଶିବଜୀ ଟୋଲ୍ଡ ହିମ୍ ତାରେ ବୋଲିଲେନ୍ ରାଜା ଚଲ ଯୁଦ୍ଧେ ତୁମି ତୋର ପାଛେ ସର୍ବଗୁଣ ସହ ଅଛି ଆମେ ଦେନ୍ ଶିବ ସ ଲାଇଟ୍ ୟୁ ଗୋ and fight against Krishna. I am following you, I will support you, I will help you. So that king then started for battle, and Lord Shiva with all his followers followed that Raja king. Then Krishna, Vasudev, Devaki Nandan, son of Devaki, could understand all these things, so he released his Sudarshan Chakra. Kaalabhyahati nahi Sudarshan sthane, Kashiraj mundo gya kaadila padhane. That Sudarshan Chakra cut off the head of that king, asked. Sese taar samandhe sabal varanasi, godaya sabal kurila bhavishnuraj. After that, also, that Sudarshan Chakra cut off all the heads of the old Shiva Bhaktas in Varanasi. The Varanasi became a, what do you say, crematorial ground, all died. So Lord Shiva became very angry. Varanasi daho dekhi kurdha maheswar, pasupat vastra idi lehi in bhayankar. Lord Shiva became very angry and he released his pasupat vastra. But what will do? Pasupatro in front of Sudarshan won't do anything. So at last Shiva also became very much terrified, frightened, and tried to run out. But where will he go? Where will he go? Sesa Shiva Bujile in Sudarshan Sthane Rakhya Kariva Kaheno Ahi Krishna Vine Eteko Chintya Vaishnava Grati Lochan Vayatrasto Hai Gelo Govinda Sara. Then Shiva could understand, except Krishna, nobody can save me now. So he surrendered unto lotus feet of Krishna, Govinda. He prayed, offered many prayers. Lord Shiva offered many prayers to Shiva offered prayers to Govinda Krishna. Suno pranamath moro eko nivedan, mui se parama ahankruta sarvakhya. Eteke tumar chadi, ami anya sthane thakile kusala moro nahi karta. Shiva said, O Lord of my heart, I have one prayer. I am always very puffed up. I have a great false ego. But I now could understand. I cannot leave you. So I cannot stay anywhere else to leave you. Ebe ajna karo prabhu thakiba kothai. Tuma bhai arva boliva karva. Please tell me where shall I stay. Then you become the palaka of my khetra, become khetrapal. Do you understand? So he said, I have this Purushottam khetra and you remain in the north of that khetra, there is a Kamrakanam, you stay there. It's in Skanda Puran, it is mentioned. So according to Skanda Puran, Vrindavan Das Thakur has written that thing in Sri Chaitanya Bhagavata. Tena se amar puri tahar uttare, tumare dilasthano rahibare tvare, bhukti mukti pradase i sthana manoha, tatta tumi khyata heva Sri Bhuvaneswar. So Lord Vasudev said, my khetra is there, Purushottam khetra, so on the north of that khetra, there is a Kamra Khanan, and that place, Kamrakanam, is very, very auspicious khetra. ଭକ୍ତି ଆଣ୍ଡ ମୁକ୍ତି ଭେରି ନାଇସ୍ ବ୍ୟୁଟିଫୁଲ୍ ଭଏସ୍ ସୋ ୟୁ ଷ୍ଟେ ଦେୟାର୍ ଆଣ୍ଡ ୟୁ ୱିଲ୍ ବି ନୋଟେଡ୍ ଆଜ୍ ଭୁବନେଶ୍ୱର କ୍ଷେତ୍ର ପାଲକ ତୁମି ଶ୍ରଦ୍ଧା ତୁମାର ସର୍ବକ୍ଷେତ୍ରେ ତୁମାର ନିଲାମ ଅଧିକାର ଏକାମ୍ର ବନ ଯେ ତୁମାରେ ଦିଲ ଆମେ ତାହା ତେ ପରିପୂର୍ଣ୍ଣ ରୂପେ ଧାର ଆଇ ଗିଭ୍ ୟୁ ଦ୍ୟାଟ୍ ଏକାମ୍ର କାଣ ଫର୍ ୟୁ ୟୁ ଗୋ ଆଣ୍ଡ ଷ୍ଟେ ଦେୟାର୍ ଆଣ୍ଡ ୟୁ ବିକମ୍ ଦି ଗାଡ୍ ଅଫ୍ ଦ୍ୟାଟ୍ କ୍ଷେତ୍ର କ୍ଷେତ୍ର ଭାବ ୟୁ ଅଣ୍ଡରଷ୍ଟାଣ୍ଡ ସୋ ଦିସ୍ ଇଜ୍ ଭୁବନେଶ୍ୱର ଇଟ୍ ଇଜ୍ ନୋ ନାଥ ହିମାଚଳ ସ୍ୱର୍ଣ୍ଣନାଥ କ୍ଷେତ୍ର ଅଲସୋ ଦିସ୍ କ୍ଷେତ୍ର Crores, Kotilingam, crores, Sivam are here. Ashtatirtha, famous eight tirthas also are here. Varanasi, it is superior to Varanasi. This is Bhuvaneswar, you understand? And this is more dearer, you understand? This is dearer to Siva than Varanasi. Yes, Bhuvaneswar. In Swarnadi Mahodaya Grantha, we will find once Vyasadev came here, this Vaishnava Khetra Ekamra Kanam, and he described, Vyasadev has described the glory of this Ekamra Kanam. It is mentioned in Swarnadi Mahodaya Grantha. There it is mentioned once Devi Bhagavati, means goddess Parvati. Devi Bhagavati was hearing the glory of this Ekamra Kanam from the lips of Lord Shiva somewhere. So Bhagavati Devi came here to see this Kshetra. And she saw Mahalinga. Don't you linga? Shiva is your second linga for and that linga has complexion of linga half. White or black, Sita Sita Varna, Mahalinga. And Devi also offered puja to that Mahalinga. And once that Devi saw that from a lake hundreds of cows are coming out and they are just pouring milk from their udders on that Mahalinga. And then they were circumambulating that Mahalinga. Then they are going out. Devi saw this thing. Another day, Devi also saw the same thing. Then Devi assumed the form of a Gopalini, cowherd girl. Do you understand? And followed those cows. At that time there were two demon brothers named Kruti and Basa. Do you understand? Kruti and Basa. They were very much enchanted by the beauty of this Bhagavatam Devi. So they approached her and expressed the desire that they wanted to have her as their wife. So Bhagavati Devi disappeared from that place and went to Lord Shiva and narrated everything before Lord Shiva. And Lord Shiva then assumed the form of a gopa, a cowherd boy, and went there. Then Lord Shiva could understand the history of the two demons. Then Lord Shiva said, those two demons, the Kruti and Vasa, were the son of Drumila, their father, Drumila Rakshas. So that Drumila, you know, worshipped many demigods. Demigods were very much pleased. They gave him one boon that his two sons, Kruti and Vasa, couldn't be killed with any weapon. You understand? Then Shivaji said, now they would be killed by you, O Devi. You kill them. They won't be killed by me. I can kill them. So getting instruction from Shivaji Devi, who was in the form of a cow, girl, Gopali, came to the front of these two demons and said, "All right, I'll fulfill your desires. But I have one condition. If someone of you can carry me on your shoulder or head, I'll be his wife." So these two brothers made competitions. You understand? So that Bhagavati Devi just manifested her potency and placed one of her feet on the shoulder of one demon, other on the shoulder of other demon, and crushed her, and they were killed. You understand? They were killed. At that time, at Bhagavati assumed the form of Vishwambhari, Vishwambhari Rupa. You understand? Vishwa means universe. Expand Vishwambhari, very. And crush them. So from that day, the Sambhu, Vaishnava Prabhupada Sambhu, and Devi Bhagavati stayed here. In this khetra, Egamrakana. So, killing these two demons, Kruti and Vasa, Bhagavati Devi became very tired and was also very thirsty. Tired, thirsty and tired, and fell asleep and wanted water. You understand? So Shivaji, with his trident, Trishula, pierced a hilltop. And a great well was created. That's known as Sunkur Bampi. You understand? But that Devi, Bhagavati, wanted that I want water from a great tank, sarovar, pond, which will be eternally there. So Shivaji ordered his bull carrier Nandi to install that sarovar tank. So the bull carrier of Shivaji called Brahmaji to install that sarovar. All tirthas came there. And all holy rivers like Vipasa, Sodadru, Kaveri, Gomati, Krishna, Jamuna, Saraswati, Gandaki, Rishikulya, Mahanadi, all holy rivers came out. Again from the heavenly planet and from Patal planet came Mandakini and Kiroda. All came. Do you understand? The Lord Shiva saw all these holy rivers came. Then Lord Shiva, with his trident, pierced that, what is that? Stone, covered hilltop, and asked all these holy rivers and all tirthas, please pour water drop by drop here. You understand? Drop means bindu. So they did it, and Lord Brahma installed that sarovara, and this sarovara is known as Bindu Sarovara. Fine, you see it? Bindu Sarovara. Mahaprabhu took bath in that Bindu Sarovara. And Bhagavan Janardana and Brahma, all demigods headed by Brahma, all took bath there in that sarovara. So in this way Bindu Sarovara was installed. And Chaitanya Mahaprabhu also took his bath, the Bindu Sarovara. Then Sambhu, Vaishnava Prabhupada Sambhu, ବୈଷ୍ଣବ ଟୁ ବେଷ୍ଟ ଆଣ୍ଡ ଶ୍ରେଷ୍ଠ ଲର୍ଡ ଜନାର୍ଦ୍ଦନ ଆଣ୍ଡ ସେ ଆଣ୍ଡ ଲର୍ଡ ଜନାର୍ଦ୍ଦନ ପ୍ଲେସ୍ଡ ଅନନ୍ତ ଦେବ ୟୁ ଅଣ୍ଡରଷ୍ଟାଣ୍ଡ on the eastern side of Vindhya Sarovar, you'll find Ananta Vasudeva Mandir is there. And Khetrapalastha, the Siva became Khetrapal, and Ananta Dev became Khetra Nyamakutva, controller of that Khetra. Do you understand? And here Ananta Dev stays with his sister Subhadra Devi. Is known as Vasudev, and that's Vasudev, Lord Vasudev, is fulfilling, has been fulfilling Lord Shiva's desires. To fulfill Lord Shiva's desires is Ananta Vasudev state, and the eastern side of that Bindu Sarova, and he has been staying here till now. If you have gone to that temple, so in the front wall of the temple you'll find there is Lakshmi Devi, and Sudarshan Chakra is also there. And so this Ananta Vasudev and Madan Mohan, they are the lords of Lingaraj Shiva. So at the time of Chandan Jatra, Shivaji along with the makes this Ananta Vasudev Madan Mohan ride a, what is it, swing, dola, and goes to Chandan Jatra. They make Chandan Jatra in the Bindu Sarova. At the time also the Chandan Jatra will begin from the Akhetrodhya in Puri temple also. So Shivaji also, Madan Mohan comes for Chandan Jatra and Shiva, this Shivaji, that is at three Shivas come, along with Madan Mohan at Puri, Padal Lochan, something, three Shivas come, I think, in Puri, there are three Shivas, famous Shivas, they also come with Madan Mohan to do Chandan Jatra. And the Madan Mohan here in Bhubaneswar is 400 far, do you understand? And in Ananta Vasudev Mandir, Vaishnavi Bhagavati herself cooks bhog, prasad, for Ananta Vasudev. First, Ananta Vasudev will be received, bhogaruti will be there, then that bhog will go to this Shiva, the infant Shiva, always. Just in need of light, prasad of Ananta Vasudev, this is the target. He becomes very pleased. This is the Vaishnava process. You understand? The Vaishnava first will worship Lord Vishnu, then he will offer that prasad to Shivaji. This way Vaishnava worships Shiva. But if one is not Vaishnava, then he will directly worship Shiva. Therefore, a Vaishnava never accepts such prasad. If Vaishnava will worship first. Lord Vasudev, Vishnu, offer arati, offer bhoga, then that prasad will offer to Lord Shiva. This system is going on in Jagannath temple. In Jagannath temple in campus, you find this goddess Durga is there, Shiva is there, all are there. So Lakshmi is there. So Jagannath Prasad goes there. No Subhadra Prasad. That's Vaishnava. So we accept it. If someone takes bath in Bindu Sarova, then he will get the result of taking bath in all tirthas. He is all tirthas. And if someone goes to Ananta Vasudev temple and gets a darshan of Ananta Vasudev, then he gets the birth. The result of darsana of the Supreme Lord. You understand? So Lord Shiva ଅର୍ଡର ଅଫ୍ ଜନାର୍ଦ୍ଦନ ମର୍ସି ଅଫ୍ ଜନାର୍ଦ୍ଦନ ହାଜ ବିଘାନ କ୍ଷେତ୍ରପାଳ ବୈଷ୍ଣବ ପ୍ରଧାନ ଶିବ ଲର୍ ଶିବ ସିମଲ୍ଟେନିୟସ୍ଲି ଭକ୍ତି ପ୍ରଦାତା ଇଜ୍ ଏ ଗ୍ରେଟ୍ ବୈଷ୍ଣବ ସୋ ହି କ୍ୟାନ୍ ଗିଭ୍ ୟୁ ଭକ୍ତି ଇଟ୍ ଇଜ୍ ପ୍ଲିଜ୍ଡ ଆଣ୍ଡ ଅଲ୍ସୋ ଗିଭ୍ ୟୁ ଦି ଅଧିକାର ଟୁ ସେ ସର୍ ବୃନ୍ଦାବନାମନିପତେ ଜୟ ସୋମ ସୋମ ମୌଳୀ ସନନ୍ଦନ ସନାତନ ନାରଦେବ୍ୟୋ ଗୋପେଶ୍ୱର ବ୍ରଜବିଳାସୀ ଯୁଗାଙ୍ଗି ପଦ୍ମେ ପ୍ରୀତିଂ ପ୍ରୟଚ୍ଛନି ପରାଂ ରୂପାଧିକାଙ୍ଗେ Therefore, the Vaishnavas also know this, this temple of Shivaji. Because Mahaprabhu from there, and we follow, by following the footprints of Mahaprabhu, the Vaishnavas, Gaura Priya Jana, their devotees of Gauranga, also visit the Shiva temple of Shiva and pay respect to Shiva as well. And pray the mercy of the Lord Shiva that let us get Krishna Bhakti. Therefore, Mahaprabhu visited. Mahaprabhu taught us. Thank you.